ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀ ନ ବସିଲା ନୀତି ଆୟୋଗର ବୈଠକ। ବିକଶିତ ଭାରତର ସପନକେ ସାକାର କରବାର ଲାଗି ଭିନ୍ ଭିନ୍ କାର୍ଯ୍ୟପନ୍ଥା ବାବଦେ ହେଇଛି ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳ ବେଳା 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ କରିବେ ସମ୍ବୋଧନ। ଦୁଇଦିନିଆ ଓଡ଼ିଶା ଗସ୍ତେ ଆସିକରି ଭୁବନେଶ୍ୱର ନ ପହଞ୍ଚିଛନ୍ କେନ୍ଦ୍ର କୋଇଲା ଆଉ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ। ଆଉ ହୀରାକୁଦ ଜଲଭଣ୍ଡାର ନୁ ଆଇବାକାଲ ମହାନଦୀକେ ଛଡ଼ାଯିବା ଏ ବଛର ପହିଲା ବଢ଼ିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାଧି ରାଷ୍ଟ୍ରପତି ଭବନର ସଂସ୍କୃତି କେନ୍ଦ୍ରନ ଆଜ ନୀତି ଆୟୋଗର 9 ନମ୍ବର ପରିଚାଳନା ପରିଷଦ ବୈଠକ ହୋଇଯାଇଛି। ଏ ବଛରର ବୈଠକର ବିଷୟବସ୍ତୁ 2047 ବିକଶିତ ଭାରତ ରଖାଯାଇଥିଲା। ଦେଶକେ ଗୋଟିଏ ବିକାଶଶୀଲ ରାଷ୍ଟ୍ର ଭାବେ ଗଢ଼ବାର ଲାଗି ଭିନ୍ ଭିନ୍ କାର୍ଯ୍ୟପନ୍ଥା ବାବଦେ ବୈଠକଟି ବିସ୍ତୃତ ଆଲୋଚନା ହୋଇଥିଲା। ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ନିଆଯିବାରକେ ଥିବାର ପଦକ୍ଷେପମାନଙ୍କ ଉପରେ ବିଲ୍ ଆଲୋଚନା କରାଯାଇଥିଲା। କେନ୍ଦ୍ର ଆଉ ରାଜ୍ୟର ସହଭାଗିତାତି ପ୍ରଶାସନିକ କାମକେ ଅତ୍କା ସ୍ୱଚ୍ଛ ଆର୍ ସମୟ ଉପଯୋଗୀ କରବାର୍ ଲାଗି ଲକ୍ଷ୍ୟ ରଖାଯାଇଛି। ବିଶ୍ୱ ଅର୍ଥନୀତି ଭାରତକେ 3 ନମ୍ବର ଜାଗା ନ ପହଞ୍ଚାବାର୍ ଲାଗି ଘରୋଇ ଉତ୍ପାଦନ ବଢ଼ାବାର ଆଉ ଶିଳ୍ପ ଭିଭିଭୂମିର ବିକାଶ ଉପରେ ବି ବୈଠକଟି ଆଲୋଚନା ହୋଇଥିବାର ଜଣାପଡ଼ିଛି। 2047 ମସିହା ତକ୍ ମୋଟ ଘରୋଇ ଉତ୍ପାଦ 5,000 ୟୁଏସ୍ ଡଲାର ନୁ ବଢ଼ିକରି 30,000 ୟୁଏସ୍ ଡଲାରକେ ପହଞ୍ଚାବାରକେ ଲକ୍ଷ୍ୟ ରଖାଯାଇଛି। ବୈଠକଟି ଭିନ୍ ଭିନ୍ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଇଲାକାର ଉପରାଜ୍ୟପାଳ, କେନ୍ଦ୍ର ମନ୍ତ୍ରୀ ପରିଷଦର ସଭ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି, ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ ଆର୍ ଆୟୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଦିନର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଟା ତାଙ୍କର 112 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଓମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। କେନ୍ଦ୍ର କୋଇଲା ଆଉ ଖଣି ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଦୁଇଦିନିଆ ଓଡ଼ିଶା ଗସ୍ତେ ଆସିକରି ଆଜି ଭୁବନେଶ୍ୱର ନ ପହଞ୍ଚିଛନ୍। ଏହି ଗସ୍ତ ଅବସରରେ ଶ୍ରୀ ଦୁବେ ଭୁବନେଶ୍ୱର, ସମ୍ବଲପୁର ଆର୍ ଅନୁଗୁଳ ନ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗଦେବେ। ସେ କହିଛନ୍ ଯେ ଖଣି ରୟାଲିଟି ଉପରେ ନୀତି ଆୟୋଗ ବୈଠକଟି ନିଷ୍ପଭି ନିଆଯିବା। ବିଦେଶରୁ ଆମଦାନୀ ହେଉଥିବା ଖଣିଜ ପଦାର୍ଥ ଉପରେ ସର୍ଭେ ଚାଲିଛେ ବୋଲି ସେ କହିଛନ୍। କେନ୍ସି ରାଜ୍ୟକେ ଅବହେଳା ନାହିଁ କରାଯାଏ ଆଉ ଫି ରାଜ୍ୟ ତାଙ୍କର ଅଧିକାର ଅନୁସାରେ ସବୁ ପ୍ରାପ୍ୟ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ଦୁବେ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିକରି ଆଲୁ ଯୋଗାଣ ସମସ୍ୟାର ସମାଧାନ ଲାଗି ଆଲୋଚନା କରିଛନ୍। ଆଲୋଚନା ସମିଆତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ପଶ୍ଚିମବଙ୍ଗରୁ ଆଲୁ ଯୋଗାଣଟି ବାଧା ହୋଇଥିବାରୁ ଓଡ଼ିଶାର ଦାମ୍ ବଢ଼ୁଛି। ଏଥିଲାଗି ଓଡ଼ିଶାର ଲୋକେ ଅସୁବିଧାର ସାମ୍ନା କରୁଛନ୍। ଏହି ସମସ୍ୟାର ସମାଧାନ ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଛନ୍। ବିଧାନସଭାର ଅଧିବେଶନ ଚାଲୁଥିବାରୁ ଆଇବା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠନ ଜନଶୁଣାଣି ବନ୍ଦ ରହିବା ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ ଲୁକ୍କର ଜାନବାର ଲାଗି ସୂଚନା ଦିଆଯାଇଛି। ରାଜ୍ୟ ଗୃହ ବିଭାଗ କମିଟି ଡିଏସ୍ପି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଏଏସ୍ପି ଆର୍ ଡେପୁଟି କମାଣ୍ଡାଣ୍ଟଙ୍କ ବଦଲି ଲାଗି ନିଷ୍ପଭି ନେବା ଏ ବାବଦେ ଗୃହ ବିଭାଗ ତରଫ ଗୋଟିଏ ବିଜ୍ଞପ୍ତି ବାହାରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପୁଲିସ୍ ଏଷ୍ଟାବ୍ଲିଶମେଣ୍ଟ ଡିଏସ୍ପି ତଲର ପୁଲିସ୍ ଅଧିକାରୀମାନଙ୍କର ବଦଲି ନିଷ୍ପତ୍ତି ଡିଜିପି ନେଇପାରିବେ। ଡିଏସ୍ପି ନୁ ଡିଜିପି ତକ୍ ବଦଲି ଗୃହ ବିଭାଗ କରିଛି। ହେଲେ ସରକାର ଗୃହ ବିଭାଗ ଉପରେ ଅତ୍କା କାର୍ଯ୍ୟଭାର ପଡ଼ୁଥିବାର ଦର୍ଶାଇକରି 2002 ମସିହାତି ଏହି ନିଷ୍ପତ୍ତିକେ ବଦଲାଇଥିଲେ। ଆଘର ରାଷ୍ଟ୍ରପତି ଆଉ ପ୍ରଖ୍ୟାତ ବୈଜ୍ଞାନିକ ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଆଜ 9 ନମ୍ବର ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ସାରା ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଭାରତର ମହାକାଶ ଆଉ କ୍ଷେପଣାସ୍ତ୍ର ବିକାଶ କ୍ଷେତ୍ରରେ ଡକ୍ଟର କଲାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଡକ୍ଟର କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନ୍, କ୍ଷେପଣାସ୍ତ୍ର ଜନକ ବୋଲି ଭିଲ୍ କୁହାଯାଏସି। 2015 ମସିହା ଆଜି ଦିନେ ସେ ମୃତ୍ୟୁବରଣ କରିଥିଲେ। ରାଜ୍ୟପାଳ ରଘୁବର ଦାସ ଡକ୍ଟର କଲାମଙ୍କର ସ୍ମୃତି ଉଦ୍ଦେଶ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ସାମାଜିକ ଗଣମାଧ୍ୟମଟି ପୋଷ୍ଟ କରିକି ଶ୍ରୀ ଦାସ କହିଛନ୍ ଯେ ଡକ୍ଟର କଲାମ ଯୁବବର୍ଗଙ୍କର ପ୍ରେରଣାର ଉତ୍ସ ଥିଲେ। ଦେଶ ଆଉ ମହାକାଶ ବିଜ୍ଞାନ କ୍ଷେତ୍ରଟି ତାଙ୍କର ଅବଦାନ ସବୁଦିନ ଲାଗି ମନେ ରହିବା ବୋଲି ସେ କହିଛନ୍। ବୌଦ୍ଧ ଜିଲ୍ଲା ବିଜେପି ଅଳ୍ପସଂଖ୍ୟକ ମୋର୍ଚ୍ଚା ତରଫ ଆଘର ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଜିଲ୍ଲା ବିଜେପି କାର୍ଯ୍ୟାଳୟ ସ୍ୱର୍ଗତ କଲାମଙ୍କର ଫଟୋଚିତ୍ରଟି ପୁଷ୍ପମାଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏହି ଅବସରରେ ହୋଇଥିବା ଗୋଟିଏ ସଭାଟି ଦଳୀୟ କର୍ମକର୍ତ୍ତାମାନେ ସ୍ୱର୍ଗତ କଲାମଙ୍କର ବହୁମୁଖୀ ପ୍ରତିଭା ବାବଦେ ଆଲୋଚନା କରିକି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶିକ୍ଷାନୀତି 2020ର 4 ବର୍ଷ ପୂର୍ବାର ଅବସରରେ ସାରା ଦେଶରେ ପାଳନ କରାଯାଉଥିବା ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମର ଆଜି 6 ନମ୍ବର ଦିନେ ପରିବେଶ ସଚେତନତା ଆଉ ସୁରକ୍ଷାକେ ଜୋର ଦେଇକରି ବିଦ୍ୟାଳୟ ସ୍ତରୀୟ ଇକୋ କ୍ଲବ ଆଉ ସ୍କୁଲ ପୋଷଣ ଦିବସ ପାଳନ କରାଯାଇଛି। ଏହି ଅବସରରେ ରାଜ୍ୟର ସବୁ ସରକାରୀ ଆଉ ସରକାରୀ ଅନୁଦାନ ପାଉଥିବା ବିଦ୍ୟାଳୟମାନଙ୍କେ ଚାରା ଲଗାଯାଇଛି। ସ୍କୁଲ ପରିସର ଖାଲି ଜାଗା ଆଉ ସ୍ଥାନୀୟ ଅଞ୍ଚଳଟି ଛାତ୍ରଛାତ୍ରୀମାନେ ନିଜର ମା'ମାନଙ୍କ ସାଙ୍ଗେ ମିଶିକରି ଚାରା ଲଗାଇଥିଲେ। ଫି ବିଦ୍ୟାଳୟ କମ୍ସେ କମ୍ 35 ଚାରା ଯୋଗାବାର ସହିତ ଇକୋ କ୍ଲବ ଦାୟିତ୍ୱଟି ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଚାରାମାନଙ୍କର ଯତ୍ନ ନେବା ଲାଗି ଦାୟିତ୍ୱ ଦିଆଯାଇଛି। ଇ ଶିକ୍ଷା ହପ୍ତା କାର୍ଯ୍ୟକ୍ରମକେ ବ୍ୟାପକ କରିବା ଲାଗି ରାଜ୍ୟର ବିଦ୍ୟାଳୟମାନଙ୍କେ ଆଉ 625 ଇକୋ କ୍ଲବ ସ୍ଥାପନା କରିବା ଲକ୍ଷ୍ୟ ରଖାଯାଇଛି। ଫି ଇକୋ କ୍ଲବଟି 4-5 ଜଣ ବିଦ୍ୟାର୍ଥୀ ରହିବେ ଆର୍ ସେମାନଙ୍କର ଭିତରୁ ଜଣେ ଇକୋ କ୍ଲବର ଅଧ୍ୟକ୍ଷ ରହିବେ। ଜଳବାୟୁ ପରିବର୍ତ୍ତନ ପ୍ରଦୂଷଣ ଆର୍ ପ୍ରାକୃତିକ ସମ୍ବଳ କମ୍ କରବାର୍କେ ନେଇକରି ଛାତ୍ରଛାତ୍ରୀଙ୍କୁ ସଚେତନ କରବାର୍ ଲାଗି ଏହି ଦିବସ ପାଳନ କରାଯାଉଛି। ସମ୍ବଲପୁର ଜିଲ୍ଲା ବିଜେପି ତରଫ ଦେଶ ଲାଗି ବଳିଦାନ ଦେଇଥିବା ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର୍କେ ସ୍ୱତନ୍ତ୍ର ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଲା ଠାକୁର ପ୍ରଧାନ ଗୋଲବଜାର ଛକେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତିଟି ମାଲ୍ୟାର୍ପଣ କରିକରି ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ତ୍ରିରଙ୍ଗା ଶୋଭାଯାତ୍ରାଟି ବହୁତଟି ବିଜେପି କର୍ମୀ ଯୋଗ ଦେଇକରି ଗୋଲବଜାର ଲକ୍ଷ୍ମୀଟକି ଛକ ଭୂତାପଡ଼ା ଛକ ଦେଇକରି ଜେଲ୍ ଛକ ତକ୍ ଶୋଭାଯାତ୍ରାଟି ଯାଇଥିଲେ। ସେଆଡ଼େ ବୌଦ୍ଧ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା ତରଫ କଣ୍ଟାମାଲଠାରେ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଯାଇଛି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଲ ପ୍ରଧାନଙ୍କ ନେତୃତ୍ୱଟି ମଶାଲ ସହିତ ତ୍ରିରଙ୍ଗା ଶୋଭାଯାତ୍ରା ଗିରି ଗୋବର୍ଦ୍ଧନ ମନ୍ଦିରଠାରୁ ବାହାରିକରି କୋଲରୋ କୋଠା ତକ୍ ଯାଇଥିଲା। ସମ୍ବଲପୁରର ସଫାଇ ଅପ୍ନାଓ ବିମାରୀ ଭଗାଓ ଅଭିଯାନ ହୋଇଯାଇଛି। ମହାନଗର ନିଗମ ତରଫ ଝାଡୁଆପଡ଼ା ନନ୍ଦପଡ଼ା ଆର୍ ମ୍ୟୁନିସିପାଲିଟି ଛକ୍ନ ହୋଇଥିବାର ଏହି କାର୍ଯ୍ୟକ୍ରମଟି ମୃଦୁଲା ଠାକୁର ଯୋଗ ଦେଇକରି ଭିନ୍ ଭିନ୍ ପଡ଼ା ବୁଲିଛନ୍। ଏହି ଅବସରରେ ସମ୍ବଲପୁର ସହର କେନ୍ତା ସଫା ରହିବା ସେ ବାବଦେ ଲୋକମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। କାର୍ଯ୍ୟକ୍ରମଟି ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସମ୍ବଲପୁର ମହାନଗର ନିଗମ କମିଶନର ଉପସ୍ଥିତ ଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଆର୍ ଧରଣୀଧର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ତରଫ ଗୋଟିଏ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ମିଳନୀ ବିଶ୍ୱବିଦ୍ୟାଳୟ ପରିସନ୍ନ ହୋଇଯାଇଛି। କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ହୋଇଥିବାର ଏହି କାର୍ଯ୍ୟକ୍ରମଟି ଓଡ଼ିଆ ଭାଷା ପ୍ରତିଷ୍ଠାନର ଲକ୍ଷ୍ୟ ଆଉ କାମ ବାବଦେ ଆଲୋଚନା ହୋଇଛି। ଅନୁଗୁଳ ପୁରୀ ଫାଷ୍ଟ ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିତି ନିଆଁ ଲାଗିଯାଇଥିଲା। ମାଲତି ପାଟପୂର୍ଣ୍ଣ ବ୍ରେକ୍ ଘସିକରି ଏହି ନିଆଁ ଲାଗିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହେଲେ ଟ୍ରେନ୍ଟି ଯାଉଥିବାର କେନ୍ସି ଯାତ୍ରୀଙ୍କର କ୍ଷୟକ୍ଷତି ନାହିଁ ହୋଇ ବୋଲି ରେଲ୍ ବିଭାଗ ତରଫ କୁହାଯାଇଛି। ଉତ୍ତର ବଙ୍ଗୋପସାଗର ଆର୍ ଇତାର ଆଖରପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଇତାର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ସେଆଡ଼େ ବର୍ଷା ଲାଗି ସମ୍ଭାବ୍ୟ ବନ୍ୟାକେ ନଜରଟି ରଖିକରି ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟରୁ 13 ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ସେନ୍ତା ହୀରାକୁଦ ଜଳଭଣ୍ଡାରର ଉପରମୁଡ଼େ ଲଗାତାର ବର୍ଷା ହେବାନୁ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି। ଆଇବାକାଲ ସକାଳର 9 ବଜେ ଜଳଭଣ୍ଡାରନୁ ପହେଲା ବଢ଼ି ପାନ ମହାନଦୀକେ ଛଡ଼ାଯିବା। ସେଥିର୍ଲାଗି ଡ୍ୟାମ କର୍ତ୍ତୃପକ୍ଷ ତଲିଆ ଇଲାକାର ଲୁକୁ ନଦୀକେ ନାଇଁ ଯିବାର ଲାଗି ସତର୍କ କରାଇ ଦେଇଛନ୍। ଆଇଜ ବିଲ୍ବୁଡ଼େ 6 ବଜେ ଜଳଭଣ୍ଡାରର ଜଳସ୍ତର 614.71 ଫୁଟ ରହିଛି। ଫି ସେକେଣ୍ଡଟି ଜଳଭଣ୍ଡାରକେ 2,73,169 ଘନଫୁଟ ପାନ ଆସୁଛି। ଶେଷ ମୁଖିଆ ଖବର ଫେର ଘାଏ। ନୂଆଦିଲ୍ଲୀନ ବସିଲା ନୀତି ଆୟୋଗର ବୈଠକ। ବିକଶିତ ଭାରତର ସପନକେ ସାକାର କରିବାର ଲାଗି ଭିନ୍ ଭିନ୍ କାର୍ଯ୍ୟପନ୍ଥା ବାବଦେ ହୋଇଛି ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ସକାଳ ବେଳା 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ କରିବେ ସମ୍ବୋଧନ। ଦୁଇଦିନିଆ ଓଡ଼ିଶା ଗସ୍ତି ଆସିକରି ଭୁବନେଶ୍ୱର ପହଞ୍ଚିଛନ୍ କେନ୍ଦ୍ର କୋଇଲା ଆଉ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ। ହୀରାକୁଦ ଜଲଭଣ୍ଡାର ନୁ ଆଇବା କାଲ ମହାନଦୀକେ ଛଡ଼ାଯିବା ଇ ବଛର ପହଲା ବଢ଼ିପା। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।